ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ପେହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ଉପରେ ନୂଆଦିଲ୍ଲୀନ ପ୍ରଧାନମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ ହୋଇଛି ଗୋଟିଏ ଉଚ୍ଚସ୍ତରୀୟ ବୈଠକ। ଖେଲ ଆର୍ ମନୋରଞ୍ଜନ ଜରିଏ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେବା ଲାଗି ରାଜ୍ୟର 45,000 ସ୍କୁଲ୍କେ ଦିଆଯିବା ଯାଦୁପେଡ଼ି। ରାଜ୍ୟନୁ 2026 ତକ ମିଳିମିଳା ଆର୍ ରୁବେଲାକେ କରାଯିବା ନିର୍ମୂଳ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆଉ ଆୟବାକାର ପବିତ୍ର ଅକ୍ଷିତୃତୀୟ ତିଥିକି ପୁରୀ ଶ୍ରୀମନ୍ଦିର ରଥଯାତ୍ରା ଲାଗି ରଥ ତିଆରି କାମ କରାହେବା ଅନୁକୂଳ। ଏଥର ପୁରା ଖବର। ପେହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣା ବାବଦେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ନୂଆଦିଲ୍ଲୀନ ହୋଇଥିବା ବୈଠକଟି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଅନିଲ ଚୌହାନଙ୍କ ସହିତ ତିନି ସେନାର ମୁଖ୍ୟ ଆଉ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିବାର ଆମର ସମ୍ବାଦଦାତା ଜଣାଇଛନ୍। ଖେଲ ଆର୍ ମନୋରଞ୍ଜନ ଜରିଏ ଛୁଆମାନଙ୍କୁ ପାଠପଢ଼ା ଆଡ଼େ ଘିଚିବାର ଲାଗି ନୂଆ ଶିକ୍ଷାନୀତି 2020 ଅନୁସାରେ ଶିଶୁ ବାଟିକା 1 ଆର୍ 2 ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଲାଗି ଏନ୍ସିଇଆର୍ଟି ତରଫ ତିଆରି ହୋଇଥିବା ଯାଦୁପେଡ଼ି ଦିଆଯିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର ଲୋକସେବା ଭବନରେ ହୋଇଥିବା ବୈଠକଟି ଶିଶୁ ବାଟିକାର ଛୁଆମାନଙ୍କ ଲାଗି ତିଆରି ହୋଇଥିବା ଯାଦୁପେଡ଼ିକେ ମୁଖ୍ୟମନ୍ତ୍ରୀ ଦେଖିଥିଲେ। ଯାଦୁପେଡ଼ିତି ଥିବାର ଖେଳନାଥି ଛୋଟ ଛୋଟ ଛୁଆମାନେ ନିଜର ଆଖରପାଖର ଅଞ୍ଚଳଥି ବ୍ୟବହାର ହେଉଥିବା ଜିନିଷ ଆର୍ ସେଥିର ଉପଯୋଗିତା ବାବଦେ ଶିଖିପାରିବେ। ଏ ଯାଦୁପେଡ଼ିର ଖେଳନା ସବୁ ସେମାନଙ୍କୁ ପାଠପଢ଼ାନ ମନ ଲଗାବାର୍ତ୍ତି ସାହାଯ୍ୟ କରବା। ପାଖାପାଖି 90 କୋଟି ଟଙ୍କା ଖର୍ଚ୍ଚାଥି ତିଆରି ହୋଇଥିବା ଏ ଯାଦୁପେଡ଼ି ରାଜ୍ୟର 45,000 ସ୍କୁଲ୍କେ ବଣ୍ଟାଯିବା। ଫି କଟ୍ ଲାଗି 20,000 ଟଙ୍କା ଖର୍ଚ୍ଚା କରାଯାଇଛି। ରାଇଜେ ବଢ଼ୁଥିବା ଖରାକେ ନଜରଥି ରଖିକରି ରାଜ୍ୟ ସରକାର ଗଲା 26 ତାରିଖନୁ ସବୁ ସରକାରୀ ଆର୍ ବେସରକାରୀ ବିଦ୍ୟାଳୟମାନଙ୍କେ ଛୁଟି ଘୋଷଣା କରିଛନ୍। ହେଲେ ଏ ନିୟମକେ ଭାଙ୍ଗିକରି ଖରା ଛୁଟିତେ ଯଦି କେନ୍ସି ଘରୋଇ ଶିକ୍ଷା ଅନୁଷ୍ଠାନ ସ୍କୁଲ୍ ଖୁଲ୍ବେ ସେମାନଙ୍କର ବିରୋଧୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ଏ ସମୟ ଭିତରେ କେତେଟା ଘରୋଇ ଶିକ୍ଷା ଅନୁଷ୍ଠାନ ଖୋଲାଯାଉଥିବାର ଅଭିଯୋଗ ଆସିଥିବାରୁ ମନ୍ତ୍ରୀ ଶ୍ରୀ ଗଣ୍ଡ ଏଇଟା କହିଛନ୍। ରାଇଜେ ବଢ଼ୁଥିବାର ତାତିକେ ନଜରଥି ରଖିକରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫୁ ସାଧାରଣ ଲୋକଙ୍କର ଜୀବନ ଆର୍ ଜୀବିକାର ସୁରକ୍ଷା ଲାଗି ସରକାରଙ୍କ ତରଫୁ ସଚେତନ କରାଯାଉଛି। ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟଠାରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କର ଅଧ୍ୟକ୍ଷତାରେ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଖରା ସମୟଥି ଜନଜୀବନର ସୁରକ୍ଷା ଲାଗି ଦରକାର ହେଉଥିବା ପଦକ୍ଷେପ, ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କେ ସବୁ ପ୍ରକାର ବ୍ୟବସ୍ଥା କରବାର ବାବଦେ ଆଲୋଚନା ହୋଇଛି। ଖଣି ଖାଦାନ ଇଲାକାମାନଙ୍କେ ଲୁକୁ ଐତ୍କା ସମ୍ବଳ ଆର୍ ସୁରକ୍ଷା ଯୋଗାଇ ଦେବାରକେ ବୈଠକଟି ପରାମର୍ଶ ଦିଆଯାଇଛି। ଝାଉ ମାରିଥିବା ଲୋକଙ୍କ ଲାଗି ସବୁ ପ୍ରକାର ସୁବିଧା କରବାର ଲାଗି ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପବିତ୍ର ଅକ୍ଷିତୃତୀୟା ଅବସରରେ ଆଇବା କାଲିଠାନୁ ଉତ୍ତରାଖଣ୍ଡ ଚାରଧାମ ଯାତ୍ରା ମୂଲ ହେବା। ଆଇବା 2 ତାରିଖ ଶ୍ରଦ୍ଧାଳୁମାନେ କେଦାରନାଥ ଧାମକେ ଦର୍ଶନ ଲାଗି ଯାଇପାରିବେ। ଏଥିଲାଗି ଗଲାକାଲିନୁ ପଞ୍ଜୀକରଣ ମୂଲ ହୋଇଛି। ଦିବ୍ୟାଙ୍ଗ ବରିଷ୍ଠ ଆର୍ ବିଦେଶୀ ନାଗରିକମାନଙ୍କ ଲାଗି ଖାସ୍ କାଉଣ୍ଟରମାନ ଖୋଲାଯାଇଛି। 20ଟା ନିଃଶୁଳ୍କ କାଉଣ୍ଟର ଭିଲ୍ କାମ କରୁଛି। ଶ୍ରଦ୍ଧାଳୁମାନଙ୍କର ଆସବାରଟାକେ ନଜରଥି ରଖିକରି ରାଜ୍ୟ ସରକାରଙ୍କ ତରଫୁ ଖାସ୍ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନେ ଏହି ଚାରଧାମ ଗସ୍ତ ଅବସରରେ ଯମୁନେତ୍ରୀ, ଗଙ୍ଗୋତ୍ରୀ, କେଦାରନାଥ ଆର୍ ବଦ୍ରିନାଥକେ ଯାଇକରି ଦର୍ଶନ କରିପାରିବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶା ଜନସ୍ୱାସ୍ଥ୍ୟକେ ପୂରାପୂରି ଭାବେ ବରକସ କରାଯିବା ଆର୍ ଭବିଷ୍ୟତ ପିଢ଼ିର ସୁରକ୍ଷା ଦିଗେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଆଜି ରାଇଜେ ମିଳିମିଳା ଆର୍ ରୁବେଲା ନିରାକରଣ କାର୍ଯ୍ୟକ୍ରମକେ ତୁର୍ତ୍ତି କରବାର୍ ଲାଗି ଗୋଟିଏ ବିସ୍ତୃତ ସୂଚନା, ଶିକ୍ଷା ଆର୍ ଯୋଗାଯୋଗ ସାମଗ୍ରୀ ଉନ୍ମୋଚିତ ହୋଇଛି। ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟନ ହୋଇଥିବା କାର୍ଯ୍ୟକ୍ରମଟି ସ୍ୱାସ୍ଥ୍ୟ ଆର୍ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଯୋଗ ଦେଇକରି ଇତାକେ ଉନ୍ମୋଚନ କରିଛନ୍। ସାରା ପୃଥିବୀନ ଗଲା 24 ତାରିଖନୁ ବିଶ୍ୱ ଟିକାକରଣ ସପ୍ତାହ 2025 ମୂଲ ହୋଇଛି। ଏହି ଅବସରରେ ଆଜି ରାଇଜେ ମିଳିମିଳା ଆର୍ ରୁବେଲା ନିରାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। 2026 ତକ ରାଜ୍ୟକେ ମିଳିମିଳା ଆର୍ ରୁବେଲାନୁ ପୂରାପୂରି ଭାବେ ନିର୍ମୂଳ କରବାର୍ ଲାଗି ସରକାର ସଂକଳ୍ପବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ମହାଲିଂ କହିଛନ୍।
ଦେଖନ୍ତୁ, ଆଜି ହେଉଛି ବିଶ୍ୱ ଟିକାକରଣ ସପ୍ତାହ 2025 ଏବଂ ଏହି ବର୍ଷ ଆମେ ଗୋଟେ ଟାର୍ଗେଟ ନେଇଛୁ ଯେ ମିଳିମିଳା ଆଉ ରୁବେଲ ଏ 2 MR ଏ ଟିକାକରଣ ମାଧ୍ୟମରେ ଆମେ 2026 ସୁଦ୍ଧା ଏଇ ରୋଗକୁ ପୁରା ଭାରତବର୍ଷରୁ ଏବଂ ଓଡ଼ିଶାରୁ ମୂଳୋତ୍ପାଟନ କରିବୁ। ତା ପାଇଁ ଗୋଟେ ଏକ୍ସଟେନ୍ସିଭ ଆମର ଇମ୍ୟୁନାଇଜେସନ୍ ପ୍ରୋଗ୍ରାମ ଆଜିଠୁ ଆରମ୍ଭ ହେଲା ଏବଂ ଏହି କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଆପଣମାନଙ୍କର ସହଯୋଗରେ ସହଜ ସାଧ୍ୟ ହେବ ବୋଲି ଆଶା ଏବଂ ବିଶ୍ୱାସ।
ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇ ଆଇବା ମାସ 2 ତାରିଖ ନୁ ହେବା। 12 ତାରିଖ ତକ୍ ହେବାର୍କେ ଥିବାରି ପରୀକ୍ଷା 3 ଖେପ୍ତି ହେବା। ପରୀକ୍ଷା ସକାଳ 8-10, 12:30-2 ଆର୍ ଉପର ବେଲାର 4-6 ତକ୍ ହେବା। ସବୁଯାକ ପରୀକ୍ଷା କମ୍ପ୍ୟୁଟର ବେସ୍ଡ CBT ଜରିଏ କରାଯିବା। ଛାତ୍ରଛାତ୍ରୀମାନେ ୱେବ୍ସାଇଟ୍ରୁ ନିଜର ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ ବୋଲି ଓଜେଇ ତରଫୁ ବାହାରିଥିବା ବିଜ୍ଞପ୍ତି କୁହାଯାଇଛି। କଳାର ସୃଜନଶୀଳ ରୂପ ହେଉଛି ନୃତ୍ୟ, ଯେନ୍ଟାକି ମନୁଷ୍ୟର ଆଭ୍ୟନ୍ତରୀଣ ଶକ୍ତିକେ ତହକ ବଢ଼ାବାର୍ତ୍ତି ସାହାଯ୍ୟ ହେସି। ଇ ବାର୍ତ୍ତାକେ ନେଇକରି ଆଜି ସାରା ପୃଥିବୀନ ଅନ୍ତର୍ଜାତୀୟ ନୃତ୍ୟ ଦିବସ ପାଳନ କରାଯାଉଛି। ଫି ବଛର ଏପ୍ରିଲ ମାସର 29 ତାରିଖେ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଜିନ୍ ଜର୍ଜେସ୍ ନୋଭେରକୁ ସୁର୍ତା କରିକରି ଇ ଦିବସ ପାଳନ କରାଯାଉଛି। 1982 ଇଣ୍ଟରନ୍ୟାସନାଲ ଥିଏଟର ଇନ୍ଷ୍ଟିଚ୍ୟୁଟ୍ର ନୃତ୍ୟ କମିଟି ତରଫୁ ଅନ୍ତର୍ଜାତୀୟ ନୃତ୍ୟ ଦିବସ ପାଳନ କରିବାର ଲାଗି ନିଷ୍ପତ୍ତି ନିଆଯାଇଥିଲା। ଫି ବଛର ଅନ୍ତର୍ଜାତୀୟ ନୃତ୍ୟ କମିଟି ତରଫୁ ଜଣେ ନୃତ୍ୟଗୁରୁ ନାହିଁ ତ ନୃତ୍ୟଶିଳ୍ପୀଙ୍କୁ ବଛାଯାଇସି ଆର୍ ସେମାନଙ୍କର ପ୍ରେରଣାତ୍ମକ ବାର୍ତ୍ତାକେ ଭିନ୍ ଭିନ୍ ଭାଷାତି ଅନୁବାଦ କରାଯାଇକରି ବିଶ୍ୱସ୍ତରଥି ପ୍ରସାର କରାଯାଇସି। ଓଡ଼ିଶାର ଭିନ୍ ଭିନ୍ ଲୋକକଳା ଯେନ୍ତାକି ଯାତ୍ରା, ଅଭିନୟ, ପାଲା, ଦାସକାଠିଆ, ଗୀତିନାଟ୍ୟ, ପୁତଲି ନାଚ, ଚୈତି ଘୋଡ଼ା ନାଚ, ସୁଆଙ୍ଗ, କେନ୍ଦ୍ରା ଗୀତ, ଖଞ୍ଜଣି ଆର୍ ଭଜନ ପିଢ଼ି ପିଢ଼ି ଧରିକରି ଓଡ଼ିଶା ସାହିତ୍ୟର ସୃଷ୍ଟି, ସ୍ଥିତି ଆର୍ ବିକାଶର ଗୋଟେ ବର୍କସ୍ ମାଧ୍ୟମ ହେଇଆସୁଛେ। ସମ୍ବଲପୁର ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ DLPC ବୈଠକ ହୋଇଯାଇଛି। ବୈଠକନୁ ମିଳିଥିବା ସୂଚନା ଅନୁସାରେ ଆଇବା ମେ ମାସର 14 ତାରିଖନୁ ଚାଷୀମାନଙ୍କନୁ ରବି ଧାନ ଘିନ୍ବାର ଲାଗି ଥିର କରାଯାଇଛି। ଇ ବଛର ଜିଲ୍ଲାନ 58 ମଣ୍ଡି ଖୁଲ୍ବାର ଲାଗି ନିଷ୍ପତ୍ତି ନିଆଯାଇଛି। ଧାନ ବିକ୍ବାର ଲାଗି ଏହାଦେ ତକ 16,000 ଚାଷୀ ପଞ୍ଜୀକରଣ କରିସାରିଛନ୍। ଆଇବା କାଏଲ ପବିତ୍ର ଅକ୍ଷୟ ତୃତୀୟ ଅବସରରେ ପୁରୀ ଶ୍ରୀମନ୍ଦିରନ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ରଥ ତିଆରି କାମର ଅନୁକୂଳ ହେବା। ଇତାର ସହିତ ଆଇବା କାଏଲନୁ ମହାପ୍ରଭୁମାନଙ୍କର 21-ଦିନିଆ ବାହାର ଚନ୍ଦନ ଯାତ୍ରା ଭିଲ୍ ହେବା। ସିଆଡ଼େ ଅକ୍ଷୟ ତୃତୀୟ ଅବସରରେ ଆଇବା ରଥଯାତ୍ରା ଲାଗି 3 ଧୌରା କାଠ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଆଗାଡ଼େ ରଖାଯିବା ସହିତ ରଥ ତିଆରି କାମ ମୂଲ କରାଯିବା। ଏଥିଲାଗି ଭକ୍ତମାନଙ୍କର ଭିଡ଼କେ ନଜରଥି ରଖିକରି ପ୍ରଶାସନ ତରଫୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସିଆଡ଼େ ସମ୍ବଲପୁର ସହିତ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାର ଶୈବପୀଠମାନଙ୍କେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ପହିଲା କାର୍ଯ୍ୟକ୍ରମ ଥାଲୁଠା ମୂଲ ହେବା। ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ସମ୍ବାଦ ବିଭାଗ ତରଫୁ ଆଇବା କାଲଠାନୁ ଉପର ବେଲାର 4 ରାତିର 11 ତକ ଫି ଘଣ୍ଟାଥି ଖବର ଶୀର୍ଷକ ନ୍ୟୁଜ୍ ହେଡ୍ଲାଇନ୍ସ ପ୍ରସାରଣ କରାଯିବା। ଶ୍ରୋତାମାନେ 101 FM ମହାନଦୀ ଆର୍ 945 KHz ଜରିଏ ଇ ମୁଖ୍ୟ ସମ୍ବାଦ ଶୁଣିପାରିବେ। ଇତାର ସହିତ ଆଞ୍ଚଳିକ ସମ୍ବାଦ ବିଭାଗ ଖୁବ୍ ଜଲ୍ଦି R2 ସୂଚନା ଭିତ୍ତିକ କାର୍ଯ୍ୟକ୍ରମ ମୂଲ କରବାକେ ଯାଉଛେ। ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ସଭାଗୃହନ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କର ଅଧ୍ୟକ୍ଷତାତି ପହିଲା ଜିଲ୍ଲାସ୍ତରୀୟ ଷ୍ଟିୟରିଂ କମିଟି ବୈଠକ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ତରଫୁ ଗଲାବଛର ଜୁଲାଇ ମାସୁ ଆଗତ ହୋଇଥିବାର ନୂଆ ଫୌଜଦାରୀ ନିୟମାବଳୀର ସଫଳ ରୂପାୟନ ଆଉ ସବୁଦିନିଆ କାର୍ଯ୍ୟକ୍ଷେତ୍ର ଆଉ ଅଫିସ୍ କାମଥି ଲାଗୁ କରବାର ବାବଦେ ବୈଠକଟି ଆଲୋଚନା ହୋଇଥିଲା। ଭବିଷ୍ୟତ ଭିନ୍ ଭିନ୍ କର୍ମଶାଳାମାନେ ଆୟୋଜନ କରାଯାଇକରି ସରକାରୀ କର୍ମଚାରୀ, ସାଧାରଣ ଜନତା, ସ୍କୁଲ କଲେଜର ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦେଇକରି ସଚେତନ କରବାର ଲାଗି ବୈଠକଟି ନିଷ୍ପତ୍ତି ନିଆଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାନ ମହାରାଜ ବୀର ମିତ୍ରୋଦୟ ସିଂହଦେଓଙ୍କର 88 ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଓଡ଼ିଆ ଭାଷାର ସମୃଦ୍ଧି ସହିତ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଶିକ୍ଷା, ସଂସ୍କୃତି ଆର୍ ସମାଜ କଲ୍ୟାଣ ଦିଗେ ତାଙ୍କର ଯଥେଷ୍ଟ ଅବଦାନ ରହିଥିଲା। ଏ ଅବସରରେ ରାଜବାଟିନ ଥିବା ତାଙ୍କର ପ୍ରତିମୂର୍ତ୍ତି ଥି ପୌର ପରିଷଦ ଆର୍ ଜିଲ୍ଲା ପ୍ରଶାସନ ତରଫୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ବିଜ୍ଞପିତ ଅଞ୍ଚଳ ପରିଷଦନ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ହୋଇଯାଇଛି। କାର୍ଯ୍ୟକ୍ରମଥି ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇକରି ଜୁଆନ ବର୍ଗ ଠିକ୍ ସମୟ ଆର୍ ଠିକ୍ ଜାଗାନ ନିଯୁକ୍ତି ପାଇଲେ ଦେଶ ଆର୍ ରାଜ୍ୟ ଆଗ୍କେ ବଢ଼ିପାର୍ବା ବୋଲି କହିଛନ୍। ନିଯୁକ୍ତି ମେଳାଥି 1155 ଜନ ଜୁଆନ ପିଲାଟୁକେ ନାଁ ପଞ୍ଜୀକରଣ କରିଥିବାର ବେଳେ 34 ସରକାରୀ ଆର୍ ଘରୋଇ କମ୍ପାନୀ ଆସିକରି ନିଜର ନାଁ ପଞ୍ଜୀକରଣ କରିଥିଲେ। ରାଜ୍ୟର ବଡ଼ଭାଗି ଜିଲ୍ଲାନ କାଲବୈଶାଖୀର ବଲେ ବର୍ଷା ହୋଇଥିବାରୁ ତାତି ଟିକେ କମିଛେ। ଆବା 3 ତକ ରାଜ୍ୟର ସମୁଦ୍ରଖଣି ଇଲାକା ସହିତ ଭିନ୍ ଭିନ୍ ଜିଲ୍ଲାମାନଙ୍କେ ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛେ। କାଲବୈଶାଖୀ ଲାଗି ତାପମାତ୍ରା 3-5 ତ କମ୍ବା, ତାର୍ ଉତ୍ରୁ ରାଜ୍ୟର ଭିନ୍ ଭିନ୍ ଜାଗାନ ତାପମାତ୍ରା 2-4 ତକ ବଢ଼୍ବା ବୋଲି ପାଣିପାଗ କେନ୍ଦ୍ର ତରଫୁ ସୂଚନା ଦିଆଯାଇଛେ। ରାଜ୍ୟର ସବୁନୁ ଜହ ତାପମାତ୍ରା ଆଜି ଝାରସୁଗୁଡ଼ାନ 39.8 ସେଲସିୟସ୍ ରେକର୍ଡ଼ କରାଯାଇଛେ। ଶେଷ ମୁଖ୍ୟ ଖବର ଫିର୍ଘାଏ ପେହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ଉପରେ ନୂଆଦିଲ୍ଲୀର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଛି ଗୋଟିଏ ଉଚ୍ଚସ୍ତରୀୟ ବୈଠକ। ଖେଲାର ମନୋରଞ୍ଜନ ଜରିଏ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେବାର ଲାଗି ରାଜ୍ୟର 45,000 ସ୍କୁଲକେ ଦିଆଯିବା ଯାଦୁପେଡ଼ି ଆଉ ରାଜ୍ୟନୁ 2026 ତକ ମିଳିମିଳା ଆର୍ ରୁବେଲାକେ କରାଯିବା ନିର୍ମୂଲ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।